ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସଂସଦର ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ। ରାଜ୍ୟ ବିଧାନସଭାରେ ଆଜି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ। ବର୍ତ୍ତମାନ ସୁଦ୍ଧା 3738 ଜଣ ବାଂଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ଶିଳ୍ପର ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଜରୁରୀ ବୋଲି କହିଲେ ରାଜ୍ୟପାଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ଜଙ୍ଗଲ ନିଆଁ, ଓଡ଼ିଶା ଦେଶରେ ଦ୍ୱିତୀୟ। ସଂସଦର ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ଆଜି ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମଣିପୁର ଏବଂ ଜାମ୍ମୁରେ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା, ତାମିଲନାଡୁରେ ରେଳ ପ୍ରକଳ୍ପ ପାଇଁ ଅନୁଦାନ, ସୀମା ନିର୍ଦ୍ଧାରଣ ଏବଂ ଷ୍ଟକ୍ ମାର୍କେଟ୍ କ୍ଷତି ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ 20 ବୈଠକ ବସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ। ଏହି ଅଧିବେଶନ କାଳରେ 2025-26 ଆର୍ଥିକ ବର୍ଷ ପାଇଁ ଅନୁଦାନ ଦାବି ଏବଂ ଆନୁଷଙ୍ଗିକ ବିଲ୍ ବ୍ୟୟ ମଞ୍ଜୁରୀ ଉପରେ ଆଲୋଚନା ଓ ମତଦାନ ହେବ। ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ବିଧାୟକମାନେ ବାହାରେ ଧାରଣା ଦେବା ସହ ମହିଳା ନିର୍ଯାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଦିବଂଗତ ନେତାଙ୍କ ବିୟୋଗରେ ସଦସ୍ୟମାନେ 1 ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଗୃହ କାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ 12:09 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ପୁନର୍ବାର ଗୃହକୁ ଦିନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟରେ ଜାନୁଆରୀ ମାସରେ 111 ହତ୍ୟା ଘଟଣା, 20 ଡକାୟତ ଏବଂ 1509 ଚୋରି, 101 ଦଙ୍ଗା, 194 ସାଇବର ଅପରାଧ ଓ 655 ଅସଦାଚରଣ ମାମଲା ପଞ୍ଜିକୃତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସଦସ୍ୟ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଗତବର୍ଷ 1258 ହତ୍ୟା, 356 ଡକାୟତି ଏବଂ 17805 ଚୋରି ମାମଲା ପଞ୍ଜିକୃତ ହୋଇଥିବା ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଗତ 3 ବର୍ଷରେ 2064 ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ବିଧାନସଭାରେ ବିଧାୟକ ଓମ୍ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମୃତକଙ୍କ ମଧ୍ୟରେ କଟକରେ ସର୍ବାଧିକ 252 ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ 251, କୋରାପୁଟରେ 207, ନବରଙ୍ଗପୁରରେ 102 ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3738 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ଭଦ୍ରକ ଜିଲ୍ଲାରେ 199, କେନ୍ଦ୍ରାପଡ଼ାରେ 1649, ଭୁବନେଶ୍ୱରରେ 17, ଜଗତସିଂହପୁରରେ 1112, ମାଲକାନଗିରିରେ 655, ନବରଙ୍ଗପୁରରେ 106 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଗତ 10 ବର୍ଷରେ 41 ଜଣ ବାଂଲାଦେଶୀଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। 3 ଆର୍ଥିକ ବର୍ଷରେ 103 ଔଷଧକୁ ନିମ୍ନମାନର ଘୋଷଣା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ଓଡ଼ିଶାକୁ ବାହାର ରାଜ୍ୟରୁ ନକଲି ଔଷଧ ଆସୁଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବଜାରରେ ଜିଙ୍କ ସଲ୍ଫେଟ୍, ସୋଡିୟମ୍ ଲାକ୍ଟେଡ୍, ହେପ୍ରେନ୍ ସୋଡିୟମ୍ ଇଞ୍ଜେକ୍ସନ୍ ଭଳି ନିମ୍ନମାନର ଔଷଧ ଧରାପଡ଼ିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଓ ହାଇଦ୍ରାବାଦ ଆଦି ରାଜ୍ୟରୁ ଏହି ଔଷଧ ଓଡ଼ିଶାକୁ ଆସୁଥିବା ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ଏନେଇ 4 ଜଣ ଯୋଗାଣକାରୀଙ୍କ ସମେତ ଏହି ସମସ୍ତ କମ୍ପାନୀମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଶିଳ୍ପର ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବନ ପାଟି କହିଛନ୍ତି। ବରମୁଣ୍ଡା ବିଜୁ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଓଡ଼ିଶା ମାଇନିଂ ଏକ୍ସପୋର୍ଟସ୍ ଓ କନ୍କ୍ଲେଭ୍ର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ନିଯୁକ୍ତି, ଭିଭିଭୂମି ଏବଂ ଶିଳ୍ପ ପ୍ରଗତିରେ ଖଣି ଅର୍ଥନୈତିକ ଗୁରୁତ୍ୱ ବହନ କରୁଛି। ଦେଶରେ ସମ୍ପଦ ଚାଳିତ ବିକାଶରେ ଲୁହାପଥର, ବକ୍ସାଇଟ୍, କୋଇଲା, ମାଙ୍ଗାନିଜ୍ ଏବଂ କ୍ରୋମାଇଟ୍ କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ନିଜକୁ ସ୍ଥାନିତ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି, ନବରଙ୍ଗପୁର, ସୁନାବେଡ଼ା, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, ବାଲିଗୁଡ଼ା ଓ ଆଠମଲ୍ଲିକ ବନଖଣ୍ଡରେ ନିଆଁ ଲାଗିଥିବା ଜଣାପଡ଼ିଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 2 ତାରିଖରୁ ଏବେ ସୁଦ୍ଧା ଓଡ଼ିଶାରେ ଦେଶର ଦ୍ୱିତୀୟ ସର୍ବାଧିକ ଜଙ୍ଗଲ ନିଆଁ ତଥ୍ୟ ରେକର୍ଡ ହୋଇଛି। ଜଙ୍ଗଲ ନିଆଁ ଯୋଗୁଁ ହଜାର ହଜାର ହେକ୍ଟର ଜଙ୍ଗଲ ଜମି ନଷ୍ଟ ହେବା ସହ ମୂଲ୍ୟବାନ ଗଛ ଏବଂ ବନ୍ୟଜନ୍ତୁଙ୍କ ଜୀବନହାନି ଘଟୁଛି। ନିଆଁ ଲିଭାଇବା କାର୍ଯ୍ୟରେ ବନ ବିଭାଗର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି,
ତ ନିଶ୍ଚିତ ଭାବରେ ଆମେ ଏଥର ଯେଉଁ ଯେତିକି ସବୁ ଫାୟାର ପଏଣ୍ଟ ସବୁ ଥିଲା ତାକୁ କେମିତି କମାଇବା ସେ ଦିଗରେ ସରକାର ନିରନ୍ତର ଭାବରେ ଚେଷ୍ଟା କରୁଛନ୍ତି। ଏ ବର୍ଷଠୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଗାଁ ଲୋକଙ୍କୁ ଏଥିରେ ଇନଭଲ୍ଭ କରିବା। ପ୍ରତ୍ୟେକ ଗାଁରେ ଆମେ 10,000-15,000 ନିଆଁ କେମିତି ଆମେ ରୋକିପାରିବା, ନିଆଁକୁ କେମିତି ଯଦି ବାଇଚାନ୍ସ କିଏ ଯଦି ଅସାମାଜିକ ଲୋକ ଜଳେଇଲେ ତାକୁ ରୋକିବା ପାଇଁ ପ୍ରତ୍ୟେକ ଗାଁ SHG ମାଧ୍ୟମରେ ହଉ, VSS ମାଧ୍ୟମରେ ହଉ ତାକୁ କେମିତି ରୋକାଯାଇପାରିବ ସେ ଦିଗରେ ପ୍ରତ୍ୟେକ ଗାଁକୁ ମଧ୍ୟ ଆମେ ପ୍ରଶ୍ନ ରାଶି 10,000 ଟଙ୍କା ଲେଖାଏଁ ଦଉଛେ।
ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ PG ପ୍ରବେଶିକା ପରୀକ୍ଷା CPET ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। 116 ଶିକ୍ଷାନୁଷ୍ଠାନର 12,981 ଆସନ ନିମନ୍ତେ ସାମ୍ସ ଜରିଆରେ ଆବେଦନ କରୁଛନ୍ତି। ଆବେଦନର ଶେଷ ତାରିଖ March 28 ଥିବାବେଳେ May 4 ରୁ 18 ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଫିନ୍ଟେକ୍ ଫାର୍ମଗୁଡ଼ିକରେ ଯୋଗଦାନ ବଢ଼ାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଓଡ଼ିଶା ନୂଆ ଫିନ୍ଟେକ୍ ନୀତି ଆଣିବ ବୋଲି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ଫିନ୍ଟେକ୍ ଇକୋସିଷ୍ଟମକୁ ସୁଦୃଢ଼ୀକରଣ କରିବା ଦିଗରେ ଟେକ୍ନୋଲୋଜି କମ୍ପାନୀ, ନିବେଶକ, ପାରମ୍ପରିକ ଆର୍ଥିକ ପ୍ରତିଷ୍ଠାନ ଆଦି କ୍ଷେତ୍ରର ଅଂଶୀଦାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳଯାତ୍ରା ଆରମ୍ଭ ହୋଇଛି। ଗତକାଲି ଫଗୁ ଦଶମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଚାଚେରୀ ବେଶ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବାର ପରମ୍ପରା ରହିଛି। ଆସନ୍ତା 14 ଦୋଳ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କର ସୁନାବେଶ ଅନୁଷ୍ଠିତ ହେବ। ଆଜି ଏକାଦଶୀ ତିଥିରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା ପାର୍ବତୀ, ମା ଦୁର୍ଗା ଓ ଶ୍ରୀ ବସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ବାହାରି ବିଭିନ୍ନ ସ୍ଥାନକୁ ଭୋଗ ଖାଇବା ଲାଗି ଯାତ୍ରା କରିବେ। ଗଞ୍ଜାମ ଜିଲ୍ଲା କନିସିସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନରେ ଜାତୀୟ ଶିକ୍ଷାନୀତି 2020 ସୁଯୋଗ ଓ ଆହ୍ୱାନ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଭାବନ, ଉନ୍ମେଷ, ଉତ୍କର୍ଷତା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ଉତ୍ସର୍ଗୀକୃତ ଉତ୍ସ। ଶିକ୍ଷାର ଶୈକ୍ଷିକ ମୂଲ୍ୟବୋଧକୁ ଜାଣିବା, ବୁଝିବା ଓ ପ୍ରୟୋଗ କରିବା ହିଁ ପ୍ରକୃତ ଶିକ୍ଷା ବୋଲି କହିଛନ୍ତି। ମାଷ୍ଟର୍ସ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ 7ମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ରାଜ୍ୟର ସରିତା ମିଶ୍ର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ମହିଳା 45 ଉର୍ଦ୍ଧ 1500 ଦୌଡ଼ରେ ସେ ପ୍ରଥମ ହୋଇଥିବାବେଳେ 5000 ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟରେ ଆସନ୍ତା 4 ମଧ୍ୟରେ ତାପମାତ୍ରା 3-5 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶାର 6 ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ଲାଗି ପ୍ରସ୍ତୁତି ରହିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ବଜେଟ୍ ଅଧିବେଶନର ଆଜି 2 ପର୍ଯ୍ୟାୟ ଆରମ୍ଭ। ରାଜ୍ୟ ବିଧାନସଭାରେ ଆଜି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ। ବର୍ତ୍ତମାନ ସୁଦ୍ଧା 3,738 ବାଂଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ଶିଳ୍ପର ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଜରୁରୀ ବୋଲି କହିଲେ ରାଜ୍ୟପାଳ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ଜଙ୍ଗଲ ନିଆଁ, ଓଡ଼ିଶା ଦେଶରେ ଦ୍ୱିତୀୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।